ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ବିକଶିତ ଭାରତ ଯୁବନେତା ସଂକଳ୍ପ 2026ର ଦ୍ୱିତୀୟ ସଂସ୍କରଣ. ଦେଶର ସୁରକ୍ଷା ସଂସ୍ଥାଗୁଡ଼ିକୁ ଆଇଇଡି ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହେଲା ରାଷ୍ଟ୍ରୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥା ଏନ୍ଆଇଡିଏମ୍ଏସ୍. ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ଆଜି ନୂଆଦିଲ୍ଲୀରେ 100 ଜଣ ଅଧିକାରୀଙ୍କୁ ରେଳ ସେବା ପୁରସ୍କାର ପ୍ରଦାନ କରିବେ ରେଳମନ୍ତ୍ରୀ. କୃତ୍ରିମ ବୁଦ୍ଧିମତା ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି. ଏବଂ ମହିଳା ପ୍ରିମିୟର ଲିଗ୍ 2026 WPL ଆଜି ଆରମ୍ଭ ହେବ ଚତୁର୍ଥ ସଂସ୍କରଣ. ବିକଶିତ ଭାରତ ଯୁବନେତା ସଂକଳ୍ପ 2026ର ଦ୍ୱିତୀୟ ସଂସ୍କରଣ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପସ୍ଥିତିରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଏହାର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 12 ତାରିଖରେ ଉଦ୍ଯାପନୀ ସମାରୋହରେ ଯୋଗଦେବେ। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଏହି ଚାରିଦିନିଆ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରୁ 2500ରୁ ଅଧିକ ଯୁବକ ଅଂଶଗ୍ରହଣ କରିବେ। ଏଥିରେ ଇସ୍ରୋ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ନାୟାର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ କୌର ଓ ପଦ୍ମ ପୁରସ୍କାର ବିଜେତା ଯୁବ ସାଂସଦ ଏବଂ ବିଧାୟକମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭାବ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 12 ତାରିଖରେ ଅହମ୍ମଦାବାଦରେ ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କ ସହ ସାକ୍ଷାତ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନ ଚାନ୍ସେଲର 12 ଓ 13 ଦୁଇ ଦିନ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ଭାରତକୁ ପ୍ରଥମ ସରକାରୀ ଗସ୍ତ ହେବ। ଉଭୟ ନେତା ସାବରମତୀ ଆଶ୍ରମ ପରିଦର୍ଶନ କରିବା ସହ ସାବରମତୀ ନଦୀପଠାରେ ଆନ୍ତର୍ଜାତିକ ଗୁଡ଼ି ପର୍ବରେ ଭାଗ ନେବେ। ପରେ ଗାନ୍ଧୀନଗର ମହାତ୍ମା ମନ୍ଦିରରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ନିକଟରେ ଉଭୟ ଦେଶ ସେମାନଙ୍କ ରଣନୈତିକ ଭାଗିଦାରିତାର 25 ବର୍ଷ ପୂରଣ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଆଭାସୀ ଜରିଆରେ ରାଷ୍ଟ୍ରୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥା ଏନ୍ଆଇଡିଏମ୍ଏସ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବ୍ୟବସ୍ଥାରେ ଦେଶବ୍ୟାପୀ ଏଟିଏସ୍ ୟୁନିଟ୍, ପୋଲିସ୍ ଏବଂ ସିଏପିଏଫ୍କୁ ଅନ୍ଲାଇନ୍ ଜରିଆରେ ସମସ୍ତ ତଥ୍ୟ ଆକଳନ ପାଇଁ ଉପଲବ୍ଧ କରାଯାଇପାରିବ। ଦ୍ୱିପକ୍ଷୀୟ ବ୍ୟବସ୍ଥାରେ ଏହା କାର୍ଯ୍ୟ କରିବ। ଆଗାମୀ ଦିନରେ ଦେଶ ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତ ନିମନ୍ତେ ଏନ୍ଆଇଡିଏମ୍ଏସ୍ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇଦେବ। ଏଥିରେ କେଉଁଠାରେ ଆଇଇଡି ବିସ୍ଫୋରଣ କରାଯାଇଥିଲା ବା ବ୍ୟବହାର ହୋଇଥିଲା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ କିଛି ବର୍ଷ ମଧ୍ୟରେ ଅନେକଗୁଡ଼ିଏ ତଥ୍ୟ ସଂଗ୍ରହ କରିଛନ୍ତି। ଆଗାମୀ ଦିନରେ ଏନ୍ଆଇଡିଏମ୍ଏସ୍ ଦେଶକୁ ଆତଙ୍କବାଦରୁ ମୁକ୍ତି ଦେବା କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ସୋମନାଥ ଧାମ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଦେଶର ସାମୂହିକ ଚେତନା ଜାଗ୍ରତ କରିବା କ୍ଷେତ୍ରରେ ଏହାର କାଳଜୟୀ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସୋମନାଥ ଧାମ ଶତାବ୍ଦୀ ଶତାବ୍ଦୀ ଧରି ଏହାର ଦିବ୍ୟ ଶକ୍ତି ସହିତ ପ୍ରତ୍ୟେକ ପିଢ଼ିକୁ ଅନୁପ୍ରାଣିତ କରିଛି ବୋଲି କହିଛନ୍ତି। ସେ କହିଛନ୍ତି ସୋମନାଥରୁ ଯେଉଁ ଶକ୍ତି, ବିଶ୍ୱାସ, ସାହସ ଓ ସ୍ୱାଭିମାନ ସୃଷ୍ଟି ହୋଇଛି ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦିଗ୍ଦର୍ଶକ ସାଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ପ୍ରବାସୀ ଭାରତୀୟ ହେଉଛନ୍ତି ଭାରତ ଏବଂ ବିଶ୍ୱ ମଧ୍ୟରେ ଦୃଢ଼ ସମ୍ପର୍କର ସେତୁ। ସେ କହିଛନ୍ତି ବିଦେଶରେ ବାସ କରୁଥିବା ଭାରତୀୟମାନେ ଭାରତୀୟ ସଂସ୍କୃତିକୁ ସେଠାରେ ଦୃଢ଼ ଭାବେ ସ୍ଥାନିତ କରିବା ସହ ସେମାନଙ୍କ ଜନ୍ମମାଟି ସହ ଜଡ଼ିତ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱରେ ଭାରତୀୟ ସଂସ୍କୃତିକୁ ଲୋକପ୍ରିୟ କରାଇବା କ୍ଷେତ୍ରରେ ପ୍ରବାସୀ ଭାରତୀୟମାନେ ରାଷ୍ଟ୍ରଦୂତ ଭଳି କାର୍ଯ୍ୟ କରୁଛନ୍ତି। ସରକାର ଦେଶର ପ୍ରବାସୀଙ୍କୁ ଭାରତର ନିକଟତର କରିବା ଲାଗି ଅନେକ ପଦକ୍ଷେପ ନେଇଥିବା ଶ୍ରୀ ମୋଦି କହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ 100 ଜଣ ରେଳ ଅଧିକାରୀଙ୍କୁ 70ତମ ଅତି ବିଶେଷ ରେଳ ସେବା ପୁରସ୍କାର 2025 ପ୍ରଦାନ କରିବେ। ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରେଳ ଜୋନ୍ଗୁଡ଼ିକୁ 26ଟି ସିଲ୍ ପ୍ରଦାନ କରାଯିବ। ଭାରତୀୟ ରେଳବାଇରେ ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରେଳ ରାଷ୍ଟ୍ରମନ୍ତ୍ରୀ ଭି ସୋମନ୍ନା ଏବଂ ରବନୀତ ସିଂ, ରେଳ ବୋର୍ଡର ଅଧ୍ୟକ୍ଷ ଏବଂ ସିଇଓ ସତୀଶ କୁମାର, ରେଳ ବୋର୍ଡର ସଦସ୍ୟ ଏବଂ ବିଭିନ୍ନ ରେଳ ଜୋନ୍ ଓ ଉତ୍ପାଦନ ୟୁନିଟ୍ର ମହାପ୍ରବନ୍ଧକମାନେ ଏଥିରେ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାକୁମ୍ଭ ଭଳି ବୃହତ୍ କାର୍ଯ୍ୟକ୍ରମ ସମୟରେ ସୁରକ୍ଷିତ ଏବଂ ସୁଗମ ରେଳ ପରିଚାଳନା ସୁନିଶ୍ଚିତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ 26 ସିଲ୍ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଅପରେସନ୍ ସିନ୍ଦୁର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ଅଧିକାରୀମାନଙ୍କୁ ସମ୍ମାନିତ କରାଯିବ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତି ସେ ଆସନ୍ତା ମାସରେ ନୂଆଦିଲ୍ଲୀ ଗସ୍ତରେ ଆସିବେ। ଶ୍ରୀ ମାକ୍ରନ୍ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଯୋଗଦେବେ। ଗତକାଲି 2025 ଫ୍ରାନ୍ସର କୂଟନୈତିକ ସଫଳତା ସମ୍ପର୍କରେ ଉଦ୍ବୋଧନ ଦେବା ସମୟରେ ସେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏଆଇ ସମ୍ମିଳନୀରେ ଭାରତ ଏଆଇ ପ୍ରଭାବ ସମ୍ମିଳନୀ 2026 ସମ୍ପର୍କରେ ଘୋଷଣା କରିଥିଲେ। ସେହି ଘୋଷଣା ଅନୁଯାୟୀ ନୂଆଦିଲ୍ଲୀରେ ଆସନ୍ତା ମାସ 19-20 ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଏକ ବୈଠକରେ ଏହି ବିଷୟ ଘୋଷଣା କରି କହିଥିଲେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ସମ୍ମିଳନୀରେ ରାଷ୍ଟ୍ରପତି ମାକ୍ରନ୍ ଯୋଗଦେବା ନେଇ ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଏବଂ ସମୟୋପଯୋଗୀ ପଦକ୍ଷେପ ପାଇଁ ଉଦ୍ଦିଷ୍ଟ ପ୍ରଗତି ପ୍ଲାଟଫର୍ମ ଏହାର 50ତମ ବୈଠକ ଶେଷ କରିଛି। ଆଜି ଏହି ଶୃଙ୍ଖଳାରେ ଆସନ୍ତୁ ଜାଣିବା ପ୍ରଗତି ମଞ୍ଚରେ ଶକ୍ତି କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକର ସମସ୍ୟା କିଭଳି ସମାଧାନ ହୋଇଥିଲା। ଶକ୍ତି କ୍ଷେତ୍ରରେ ସାଧାରଣତଃ ପ୍ରଶାସନିକ ବୈଷୟିକ ନିୟାମକ ଏବଂ ପ୍ରାକୃତିକ କାରଣ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି ମଞ୍ଚରେ 10.53 ଲକ୍ଷ କୋଟି ଟଙ୍କା ସମ୍ବଳିତ 237 ବିଦ୍ୟୁତ୍ ପ୍ରକଳ୍ପର ସମୀକ୍ଷା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସ୍ତରରେ 4.12 ଲକ୍ଷ କୋଟି ଟଙ୍କାର ମୋଟ 53 ବିଦ୍ୟୁତ୍ ପ୍ରକଳ୍ପ ସମୀକ୍ଷା କରାଯାଇଥିବାବେଳେ ଏଥିରେ ପରିବହନ ସମ୍ପର୍କିତ 27, 14 ଥର୍ମାଲ, 9 ଜଳବିଦ୍ୟୁତ୍ ଏବଂ 3 କୋଇଲା ଖଣି ପ୍ରକଳ୍ପ ରହିଛି। ଏଥିରୁ 3 ଲକ୍ଷ କୋଟି ଟଙ୍କାର 43 ବିଳମ୍ବିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ଏବଂ ଅବଶିଷ୍ଟ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶର ଗଦରୱାରା ସୁପର ଥର୍ମାଲ୍ ବିଦ୍ୟୁତ୍ ପ୍ରକଳ୍ପ ଏବଂ ଖେତ୍ରୀ ନରେଲା ପରିବହନ ପ୍ରକଳ୍ପ ରହିଛି। ପ୍ରଗତି ମଞ୍ଚର ହସ୍ତକ୍ଷେପ ପରେ ଅନେକ ବିଦ୍ୟୁତ୍ ଉତ୍ପାଦନ ଏବଂ ପରିବହନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ବିଦ୍ୟୁତ୍ ଉପଲବ୍ଧତା ବୃଦ୍ଧି ପାଇଛି। ପଶ୍ଚିମବଙ୍ଗ ସରକାର ଏବଂ ଆଇପାକ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ଚଢ଼ଉ ନେଇ ସୃଷ୍ଟି ହୋଇଥିବା ବିବାଦରେ ଇଡି ଆଜି ପୁଣି ଥରେ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଇପାକ କାର୍ଯ୍ୟାଳୟରେ ଇଡି ଚଢ଼ଉ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିବନ୍ଧକ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଇଡି ପକ୍ଷରୁ ମାମଲା ରୁଜୁ ପାଇଁ ଅନୁମତି ଲୋଡ଼ାଯାଇଥିବାବେଳେ ବିଚାରପତି ଜଷ୍ଟିସ୍ ସୁଭ୍ରା ଘୋଷ ପିଟିସନ୍ ଦାଖଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଆଜି ଅପରାହ୍ନ 2:30 ସମୟରେ ମାମଲାର ଶୁଣାଣି କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଆଜି ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ବାହାରେ ତୃଣମୂଳ କଂଗ୍ରେସ ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଛି। ଦେଶରେ ନିଶା ସମସ୍ୟାର ମୁକାବିଲା ପାଇଁ ସାମୁହିକ ରାଷ୍ଟ୍ରୀୟ ପ୍ରୟାସ ସମସ୍ୟା ଏବଂ ମୂଲ୍ୟାଙ୍କନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ 9ମ ଶୀର୍ଷସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗୀୟ ମୁଖ୍ୟ ଏବଂ ନିଶାଦ୍ରବ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏଥିରେ ସଂଶ୍ଳିଷ୍ଟ ଥିବା ସଂଗଠନଗୁଡ଼ିକୁ ଠାବ କରିବା ଏବଂ ତଦନ୍ତ ତ୍ୱରାନ୍ୱିତ କରି ନିଶାଦ୍ରବ୍ୟ ଅପବ୍ୟବହାରକୁ ରୋକିବା ସମ୍ପର୍କରେ ଆଲୋଚନା କରାଯିବ। ବ୍ୟାଡମିଣ୍ଟନରେ 2 ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଆଜି କୁଆଲାଲମ୍ପୁରରେ ମାଲେସିଆ ଓପନ୍ ସୁପର 1000 କ୍ୱାର୍ଟର ଫାଇନାଲ୍ରେ ଜାପାନର ଆକାନେ ୟାମାଗୁଚିଙ୍କୁ 21-11 ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଖେଳ ଆରମ୍ଭ ହେବାର ମାତ୍ର 12 ପରେ ଜାପାନ ପ୍ରତିପକ୍ଷ ବିଶ୍ରାମ ନେଇଥିଲେ। ପିଭି ସିନ୍ଧୁ ପରବର୍ତ୍ତୀ ପର୍ଯ୍ୟାୟରେ ଇଣ୍ଡୋନେସିଆର ଷଷ୍ଠ ମାନ୍ୟତାପ୍ରାପ୍ତ ପୁତ୍ରୀ କୁସୁମା ୱାରଦାନୀ କିମ୍ବା ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଖେଳାଳି ୱାଙ୍ଗ୍ ଜି ୱାଇଙ୍କ ସହ ମୁକାବିଲା କରିପାରନ୍ତି। ପୁରୁଷ ଡବଲ୍ସରେ ଆଜି କ୍ୱାର୍ଟର ଫାଇନାଲ୍ରେ ସତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଙ୍ଗ ସେଟ୍ଟିଙ୍କ ଯୋଡ଼ି ଇଣ୍ଡୋନେସିଆର ଯୋଡ଼ି ସହ ମୁକାବିଲା କରିବେ। ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ଏବଂ ଆୟୁଷ ସେଟ୍ଟି ପରାସ୍ତ ହୋଇ ଖେଳରୁ ବାହାରି ଆସିଛନ୍ତି। ବହୁପ୍ରତୀକ୍ଷିତ ମହିଳା ପ୍ରିମିୟର ଲିଗ୍ 2026 ଚତୁର୍ଥ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆଜି ନବୀ ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ କ୍ରୀଡ଼ା ଏକାଡେମୀରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ, ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ବିକଶିତ ଭାରତ ଯୁବନେତା ସଂଳାପ 2026 ଦ୍ୱିତୀୟ ସଂସ୍କରଣ। ଦେଶର ସୁରକ୍ଷା ସଂସ୍ଥାଗୁଡ଼ିକୁ ଆଇଇଡି ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହେଲା ରାଷ୍ଟ୍ରୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥା ଏନ୍ଆଇଡିଏମ୍ଏସ୍। ଉଲ୍ଲେଖନୀୟ ସେବା ଅବଦାନ ପାଇଁ ଆଜି ନୂଆଦିଲ୍ଲୀରେ 100 ଅଧିକାରୀଙ୍କୁ ରେଳ ସେବା ପୁରସ୍କାର ପ୍ରଦାନ କରିବେ ରେଳମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି ଏବଂ ମହିଳା ପ୍ରିମିୟର ଲିଗ୍ 2026 WPL ଆଜି ଆରମ୍ଭ ହେବ ଚତୁର୍ଥ ସଂସ୍କରଣ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ AIR.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।